तदस्माकं हनुमानकर बल अपरिमित अटे एवं आदि मैंने पितामह भीष्म द्वारा सुरक्षित अटे किंतु भीष्म द्वारा सावधान सहकारे सुरक्षित पांडव बल सीमित अटे मत कहुन उभय पक्ष सैन्य बल एक तुलनात्मक चित्र से भावी तार सैन्य बल अपरिमित अटे यह अत्यंत अभिज्ञ सेनापति पितामह भीष्म द्वारा सुरक्षित रही अंपक्ष पांडव बल पर्याप्त अटे एवं यह अनभिज्ञ सेनापति भीम द्वारा सुरक्षित रही भीष्म समय भीम अति नगण्य अटे दुर्योधन सर्वदा भीम प्रति हिंसा आचरण कै कारण से यह मन रूपये जानता से जब कर से एक भीम द्वारा ही पता है कि दर्शन संगे तर पूर्ण विश्वास जो भीष्म उपस्थित जो से निश्चय विजय हासिल कर विष्णुदेव एक प्रसिद्ध सेनापति थे से ही सिद्धांत पहुंचा जे से निश्चय युद्ध में विजय हासिल करता कथमस आलोचना करवा तेनाली आमर महाभारत युद्ध आरंभ हो जाए महाभारत युद्ध पचारती कौन कले सब मानका पांडवा सैव कि अक्रवर संजय से संजय बर्तमान से कुरुक्षेत्र युद्धर बरणी प्रदान कर धृतराष्ट्र अंधराज्य कि ये सब दर्शन कर संजय कि देखी दौर सब कौन कौन चलती कौन कौन होती सब जिन तेनाली आरंभ में सैन्य मैंने दुपटे सैन्य मैंने रही जाइए तेणु प्रथम संजय कहते दुर्योधन प्रथम राजा युद्ध ग्रंथ को जाए से सब युद्ध बरणी प्रदान करता पांडवपुत्राण आचार्य महत्व चमु विवरा पुत्रेण तब शिष्य धीमता धीमता शब्द पाइबार उद्देश्य हूँ आम आचार्य क्या कर ये आमर जो भीष्म भीम पक्ष पांडव मान पक्ष रही दुष्टदुम्न सी आप शिष्य आपको शिक्षा देखिए सी आप हत करेंगे सी जन्म होती यज्ञ सी आप हत करा जानक शिक्षा दे तेणु आप प्रकृति में बुद्धिमान व्यक्ति नुह आचार्य टीका करें दुर्योधन धीमता कह ये ये शिष्य दुष्टदुम्न से पांडव मान पक्ष सब सुरक्षा प्रदान कर सेनापति सैन्य बाहन दायित्व से नहीं सी आप शिष्य ये भाव में समस्त को सी देखो विशेष पांडव मान विषय घटना वर्णना कर पांडव मैंने कमी सब रही सैन्य बल से सेनापति से जो मैंने मुख्य योद्धा अच्छा से विषय बरणी प्रदान करजर पर पक्षर बरणी प्रदान कर आपण भगवान भीष्मस्थ कर्णस्थ रूपस्थ समति जय अश्वत्थाम विकर्णस्थ समुगति जयद्रथ एम सब बहुत विख्यात योद्धा द्रोणाचार्य द्रोणाचार्य हस्तरे जदि शस्त्र अच्छी अस्त्र अच्छी कई हत्या कर पारे ना भीष्मदेव से मृत्यु निज मिछ ଇଚ୍ଛାରେ ମୃତ୍ୟୁବରଣ କରିବେ, ଏହି ବରଷ ପ୍ରାପ୍ତ ହୋଇଛନ୍ତି। ଏବଂ ଅନ୍ୟମାନେ ଅଶୋକମା ଏପରି ମଧ୍ୟ ସେ ଅମର ଅଛନ୍ତି। ସେହିଭଳି ଭାବରେ ଅନ୍ୟମାନେ ଯେଉଁମାନେ ଅଛନ୍ତି କର୍ଣ୍ଣ ବା ଅନ୍ୟମାନେ ଯୋଦ୍ଧାମାନେ, ସେମାନେ ବହୁତ ଶକ୍ତିଶାଳୀ ଯୋଦ୍ଧା ସବୁ ରହିଛନ୍ତି। ତେଣୁ ଏହିଭଳି ଭାବରେ ଦୁର୍ଯ୍ୟୋଧନ ଯେତେବେଳେ କରୁଣା କରୁଛନ୍ତି ତାଙ୍କର ତାଙ୍କର ଉଦ୍ୟମକୁ କରିସାରିକି ବର୍ତ୍ତମାନ ସେ କହୁଛନ୍ତି ଯେ ଅପର୍ଯ୍ୟାପ୍ତ ବଳ ଅସ୍ମାକମ୍, ଅପର୍ଯ୍ୟାପ୍ତ ତଦ ଅସ୍ମାକମ୍ ବଳ ଭୀଷ୍ମା ଭୀର, ଆମର ଅପର୍ଯ୍ୟାପ୍ତ ବଳ ରହିଛି, ବହୁତ ଅସୀମ ବଳ ଅପରିମିତ ବଳ ରହିଛି। ତାଙ୍କର 11 ଅକ୍ଷୁଣି ସୈନ୍ୟ, ମୁଁ କାଲି ସେଦିନ କହୁଥିଲି, ଗୋଟେ ଅକ୍ଷୁଣି ସୈନ୍ୟ ଆମର ଗୌପାଳ ମହାରାଜ ଦେଇଛନ୍ତି ଭାଷ୍ୟରେ, ଅବଶ୍ୟ ଶ୍ରୀମଦ ଭାଗବତ ଭାଷ୍ୟରେ ସେ ଦେଇଛନ୍ତି ଯେ ଗୋଟେ ଅକ୍ଷୁଣି ସୈନ୍ୟ କେତେ ନା, ଗୋଟେ ଅକ୍ଷୁଣି ସୈନ୍ୟରେ ରହୁଛନ୍ତି ହସ୍ତି ରହୁଛନ୍ତି 21,870। ତେଣୁ ହସ୍ତ ହସ୍ତି ରହି ମାନେ ଆଉ କରିକି ସେ ଯୁଦ୍ଧ କରିବେ, ସେମାନେ 21,870 ଜଣ ଥିବେ ଯୋଦ୍ଧା। ସେଭଳିଆ ରଥ ରହୁଛନ୍ତି 21,870, ରଥ ମଧ୍ୟ 21,870 ରଥ ରହୁଛି। ସେଭଳି ଭାବରେ ଘୋଡ଼ା ରହୁଛନ୍ତି 65,610 ଏବଂ ପଦାତିକ ଯେଉଁମାନେ ପାଦରେ ରହିକି ଯୁଦ୍ଧ କରିବେ, ପାଦରେ ଚାଲିକି ଯୁଦ୍ଧ କରିବେ ସେମାନେ, ସେମାନଙ୍କର ସଂଖ୍ୟା ହେଉଛି 109,350। ଏହିଭଳି ଭାବରେ ସମୁଦାୟ ଗୋଟେ ଅକ୍ଷୁଣୀ କହିଲେ 2,18,700 ସୈନ୍ୟ ରହୁଛନ୍ତି। ତେଣୁ କୌରବମାନଙ୍କ ପାଖରେ ରହୁଛନ୍ତି 11 ଅକ୍ଷୁଣୀ ସୈନ୍ୟ, କିନ୍ତୁ ଭୀଷ୍ମ ପାଣ୍ଡବମାନଙ୍କ ପାଖରେ ରହୁଛନ୍ତି ମାତ୍ର 7 ଅକ୍ଷୁଣୀ ସୈନ୍ୟ, 4 ଅକ୍ଷୁଣୀ ସୈନ୍ୟ କମ୍ ରହିଛନ୍ତି। ତେଣୁ ଆମର ଦୁର୍ଯ୍ୟୋଧନ କହୁଛନ୍ତି ତାଙ୍କର ଉଦ୍ୟମକୁ ଜଣାଚାର୍ଯ୍ୟଙ୍କୁ ଯେ ଅପର୍ଯ୍ୟାପ୍ତ ଅସ୍ମାକମ୍ ବଳ ଭୀଷ୍ମ, ଆମର ବହୁତ ବଳ ରହିଛି, ଅପର୍ଯ୍ୟାପ୍ତ ବଳ ରହିଛି, କିନ୍ତୁ ପର୍ଯ୍ୟାପ୍ତ ଇଦମ୍ ଏଦେଶାମ ବଳ ଭୀମା ଭୀର। କିନ୍ତୁ ପାଣ୍ଡବମାନଙ୍କ ପାଖରେ ଯେ ଭୀମ ତାଙ୍କର ଅଧିନାୟକ କରୁଛନ୍ତି, ତାଙ୍କର ସେନାପତି ଦାୟିତ୍ୱ ରହିଛନ୍ତି, ତାଙ୍କର ବଳ ହେଉଛି ପର୍ଯ୍ୟାପ୍ତ ମାନେ ସୀମିତ ବଳ, ଆମର ଅସୀମ ବଳ। ତେଣୁ ଆମେ ଦେଖିବା ଏଇଥିରୁ ଆମେ ଦେଖିବା ଭୀମ ବିରକ୍ତିତମ ବୋଲେ ଭୀମ ପ୍ରକାର ମାନଙ୍କୁ କହୁଛନ୍ତି ଭୀମଙ୍କ ପ୍ରତି ଦୁର୍ଯ୍ୟୋଧନଙ୍କର ସବୁବେଳେ ହିଂସା ରହିଛି, କାହିଁକି ନା ସେ ଜାଣିଛନ୍ତି ସେ ଯଦି ମରିବେ ତାହେଲେ ଭୀମଙ୍କ ଦ୍ୱାରା ହିଁ ସେ ମୁକ୍ତ ହେବେ, ଅନ୍ତିମରେ ମଧ୍ୟ ସେଇଟା ହେବ ଯେତେବେଳେ ଦୁର୍ବୃତ୍ତ ଯୁଦ୍ଧରେ ଏବଂ ଦୁର୍ଯ୍ୟୋଧନ ଏବଂ ଭୀମଙ୍କ ଭିତରେ ତାଙ୍କର ଗଦା ଯୁଦ୍ଧ ହେବ, ସେଇ ଗଦା ଯୁଦ୍ଧରେ ଭୀମ ତାଙ୍କୁ ହତ୍ୟା କରିବେ। କାରଣ ଏ ପ୍ରସଙ୍ଗରେ ଆସେ ମହାଭାରତରେ ସେ ପ୍ରସଙ୍ଗ ଅଛି ଯେ କୁନ୍ତିଦେବୀ ବହୁତ ତାଙ୍କର କୁନ୍ତିଦେବୀ ଗାନ୍ଧାରୀ ଦେବୀ ସେ ବହୁତ ସତୀ ନାରୀ ଥିଲେ, କାହିଁକି ଆମେ ଦେଖିବା ଯେତେବେଳେ ସେ ଜାଣିଲେ ତାଙ୍କର ସ୍ୱାମୀ ଯିଏକି ଧୃତରାଷ୍ଟ୍ର ମହାରାଜ ସେ ଅନ୍ଧ, ତେଣୁ ସେ ମଧ୍ୟ ଜାଣିଛନ୍ତି ତାଙ୍କ ଆଖିକୁ ବନ୍ଦ କରିଦେଇଥିଲେ ଅନ୍ଧ ହିସାବରେ, କାହିଁକି ନା ତାଙ୍କର ଗର୍ବ ହେବ ଯେ ତାଙ୍କର ସ୍ୱାମୀ ଅନ୍ଧ ଅଛନ୍ତି କିନ୍ତୁ ସେ ଚକ୍ଷୁ ତାଙ୍କର ରହିଛି, ତେଣୁ ଏଇ ଗର୍ବ ଆସିଲା ସେଥିପାଇଁ ସେ ନିଜକୁ ଚକ୍ଷୁକୁ ବନ୍ଦ କରିଦେଇଛନ୍ତି, ବିବାହ ପୂର୍ବରୁ ସବୁ ବନ୍ଦ କରିଦେଇଛନ୍ତି, ତେଣୁ ସେ ଚକ୍ଷୁ ତାଙ୍କର ସେଭଳି ଭାବରେ ଶକ୍ତି ଥିଲା। ସେ ଦୁର୍ଯ୍ୟୋଧନ କହିଲେ ମୁଁ ତୁମେ କ'ଣ କର ନା ତୁମେ ସ୍ନାନ କରିକି ଆସ, ଆସିକିରି ମୁଁ ତାଙ୍କୁ ଯେତେବେଳେ ଦେଖିଦେବି ତାହେଲେ ତୁମର ଶରୀର ବଜ୍ର ବୋଲି ହେଇଥିବ। ଯେତେବେଳେ ଯାଇଛନ୍ତି ଦୁର୍ଯ୍ୟୋଧନ ଯାଇକି ସ୍ନାନ କରି ଆସିଲା ବେଳକୁ ସେହି ସମୟରେ ଭଗବାନ ଆସି ପହଞ୍ଚିଯାଇଛନ୍ତି, ଭଗବାନ ସମସ୍ତଙ୍କର ଭଗବାନ ସବୁ ଆସନ୍ତି, ସେ ଧର୍ମକୁ ରକ୍ଷା କରିବେ, ଯେଉଁମାନେ ପୈତ୍ରାଣାୟ ସାଧନା ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାନ, ସାଧୁମାନଙ୍କୁ ପରିତ୍ରାଣ କରିବେ, ସୁରକ୍ଷା ପ୍ରଦାନ କରିବେ, ଯେଉଁମାନେ ଦୁଷ୍କୃତି ନୁହଁ ଯେଉଁମାନେ ଭଗବାନଙ୍କ ଶରଣରେ ଆସୁନାହାନ୍ତି ସେମାନଙ୍କୁ ସେ ବିନାଶ କରିବେ ଏବଂ ଧର୍ମ ସଂସ୍ଥାପନ କରିବେ। ସାଧାରଣତଃ ଏଇ ହେଉଛି ତିନୋଟି ବାହ୍ୟ କାରଣ ଯେଉଁଥିପାଇଁକି ଭଗବାନ ଆସନ୍ତି ଅବତାରରେ, ଏବଂ ସେଥିପାଇଁ ଭଗବାନ ଆସି ସେଠି ପହଞ୍ଚାଇଛନ୍ତି କୃଷ୍ଣ ପହଞ୍ଚିକିରି, ସେ କହୁଛନ୍ତି ତୁମେ ଏତେ ବଡ଼ ପୁରୁଷ ପ୍ରତି ହେଲନି ଆଉ ଏତେ ବୟସ ତୁମର ହେଲାନି, ତୁମ ମାଆଙ୍କ କେମିତି ଉଲଗ୍ନ ଅବସ୍ଥାରେ ଯିବ, ତେଣୁ ଅନ୍ତତଃ ପକ୍ଷେ ତୁମେ ଗୋଟେ ଗୋଟେ ଛୋଟ କ'ଣ ପରିଧାନ ଇଏ କର ଗ୍ରହଣ କର ବା ପରିଧାନ କର। ତେଣୁ ସେ ଦୁର୍ଯ୍ୟୋଧନ ସେ ଗୋଟେ ଛୋଟ ପରିଧାନ ଗୋଟେ ଗ୍ରହଣ କରିଛନ୍ତି, ଯେଉଁଥିପାଇଁ ଯେତେବେଳେ ତାଙ୍କର ମାଆ ଗାନ୍ଧାରୀ ଦେଖିଦେଇଛନ୍ତି ଚକ୍ଷୁ କରିକିରି, ତେଣୁ ସେ ତାଙ୍କ ମନଟା ବହୁତ ମୁକ୍ତ ହେଇଛି। ତୁ କାହିଁକି ମୋତେ ତୁ କହିଥିଲି ତୁ ଲଗ୍ନ ଅବସ୍ଥାରେ ଆସିବୁ, ତୁ କାହିଁକି ଡ୍ରେସ୍ ମାନେ ଛୋଟ ବସ୍ତ୍ରଟା କାହିଁକି ନୁହଁ। ଯାହା ହଉ ତାଙ୍କର ଶରୀର ବଜ୍ରବଳି ହେଇଯାଇଛି, କିନ୍ତୁ ଯେଉଁ ପୋର୍ସନ୍ରେ ଯେଉଁ ସ୍ଥାନରେ ସେ ବସ୍ତ୍ର ପରିଧାନ କରିଥିଲେ ସେହି ସ୍ଥାନଟି ତାଙ୍କର ଦୁର୍ବଳ ସ୍ଥାନ ରହିଛି। ତେଣୁ ଭଗବାନ ଏକଥା ଜାଣିଛନ୍ତି। ଅନ୍ତିମରେ ଯେତେବେଳେ ଯୁଦ୍ଧ ହେବ, ଗଦା ଯୁଦ୍ଧ ହେବ ଦୁର୍ଯ୍ୟୋଧନ ଏବଂ ଭୀମଙ୍କ ମାଧ୍ୟମରେ ଭୀମଙ୍କ ସହିତ, ସେ ସମୟରେ ଭଗବାନ ତାଙ୍କୁ ଦେଖେଇବେ ସେଇ ଏଇଠି ଜଙ୍ଘରେ ଆଘାତ କରିବା ପାଇଁ। ଯଦିଓ ଗଦା ଯୁଦ୍ଧର ନିୟମ ହେଉଛି ଏଇ ତା ତଳକୁ ମାନେ ଏ ଉପରକୁ ଗଦା ଯୁଦ୍ଧ କ'ଣ ନିୟମ ରହିଛି, ଯେଉଁଟା ସେ ନିୟମଟା ଭଙ୍ଗ ହେଇଛି, ଏଇଠି ବି ସେ ଆଘାତ କରିବେ, ଭୀମ ଆଘାତ କରିକି ତାଙ୍କୁ ଅନ୍ତିମରେ ତାଙ୍କୁ ମୃତ୍ୟୁ ପ୍ରଦାନ କରିବେ। ଯାହା ହଉ କିନ୍ତୁ ଦୁର୍ଯ୍ୟୋଧନଙ୍କର ଭୀମଙ୍କ ପ୍ରତି ବହୁତ ହିଂସା ରହିଛି। ଏ ଯେଉଁ ଈର୍ଷା ଯେଉଁ ରହିଛି, ଈର୍ଷା ପ୍ରକୃତରେ ଏଇଟା ହେଉଛି ଆମର ଭୌତିକ ଜଗତରେ ପ୍ରଭୁପାଦ ମହାରାଜ କୁହନ୍ତି ଯେ ଈର୍ଷା କାହିଁକି ଆସୁଛି ନା, ଯେହେତୁ ଆମେ ଭଗବାନଙ୍କୁ ଈର୍ଷା କରୁଛେ। ଭଗବାନ ହେଉଛନ୍ତି ଉପଭୋଗକାରୀ, ପରମ ପୁରୁଷ ବା ପରମ ଉପଭୋଗକାରୀ, ଏବଂ ଆମେ ଭଗବାନଙ୍କର ଅଂଶ ହିସାବରେ ଆମର ମଧ୍ୟ ସେଭଳି ଭାବରେ ଉପଭୋଗ କରିବାର ଇଚ୍ଛା ରହିଛି ବା ପ୍ରବୃତ୍ତି ରହିଛି। କିନ୍ତୁ ଯେତେବେଳେ ଆମେ ଭଗବାନ ଭଳି ଭଗବାନ ଯେଉଁଭଳି ଭାବରେ ଉପଭୋଗ କରୁଛନ୍ତି ସେଭଳି ଭାବରେ ଯେତେବେଳେ ଆମେ ଉପଭୋଗ କରିବାକୁ ଚାହୁଁଛେ, ସେହି ସମୟରେ ଆମର ଈର୍ଷା ଦାହ ହେଉଛି। ଈର୍ଷାଟା ପ୍ରକୃତରେ ଆମର ଏଇଟା ଯେଉଁ ଈର୍ଷା ରହିଛି, ଈର୍ଷାଟା ଆମେ ଯେହେତୁ ଭଗବାନଙ୍କୁ ଈର୍ଷା କରୁଛେ ସେଥିପାଇଁ ଆମର ଭୌତ ଜଗତରେ ପତନ ହେଉଛି। ଈର୍ଷାଟା ପ୍ରକୃତରେ ଚିତ୍ ଜଗତରେ ଈର୍ଷାର ସ୍ଥାନ ନାହିଁ। ଈର୍ଷା ବା ଯେଉଁ ମତ୍ସରତା ରହିଛି, ମତ୍ସରତା ଭୌତିକ ଜଗତରେ ରହୁଛି। ଯେହେତୁ ଆମେ ଭଗବାନଙ୍କୁ ଈର୍ଷା କରୁଛେ, ଭଗବାନ ଉପଭୋଗ କରି ଆମେ ମଧ୍ୟ ଉପଭୋଗ କରିବା, ସେଇ ଈର୍ଷାଟା ଯେହେତୁ ଯାହା ହେଉଛି ସେଥିପାଇଁ ଆମର ଏ ଭୌତିକ ଜଗତରେ ପତନ ହେଉଛି। ତେଣୁ ଆମେ ପ୍ରଭୁପାଦ ମହାରାଜ କହନ୍ତି ଆମେ ପ୍ରଥମେ ଭଗବାନଙ୍କୁ ଈର୍ଷା କରୁଛେ, ସେଥିପାଇଁ ଆମେ ସମସ୍ତଙ୍କୁ ଈର୍ଷା କରୁଛେ। ଯେଉଁମାନେ ପ୍ରକୃତରେ ଭକ୍ତ ନୁହନ୍ତି ତାଙ୍କର ଏଇ ଈର୍ଷା କଣଟା ବେଶୀ ରହିଛି। ଈର୍ଷା କ'ଣ ନା, ପରର ଦୁଃଖ ଦେଖିଲେ ଆମେ ଖୁସି ହେଉଛେ, ପରର ସୁଖ ଦେଖିଲେ ଆମେ ଦୁଃଖୀ ହେଉଛେ, ଏଇଟା ହେଉଛି ଈର୍ଷା। ଅନ୍ୟର ଯଦି ଉନ୍ନତି ହେଲା ତାହେଲେ ଆମେ ସେଥିପାଇଁ ଈର୍ଷା କରୁଛେ। ଆଉ ଏଇସବୁ ଈର୍ଷା ଯେଉଁ ମତ୍ସରତା ରହିଛି, ଏଇ ମତ୍ସରତା ପ୍ରକୃତରେ ଆମର ଯେହେତୁ ଆମର ଏଇ ଭୌତିକ ଜଗତ ପତନ ହେଇଛି ସେଥିରେ ମତ୍ସରତା ରହିଛି। ଯେଉଁମାନେ ଏଇ ଭୌତିକ ଜଗତର ଭୌତିକ ତ୍ରିଗୁଣରୁ ମୁକ୍ତ ହେଲେଣି ସେମାନଙ୍କର ସେଇ ମତ୍ସରତାଟା ରହୁ। ତେଣୁ ଶ୍ରୀମଦ୍ ଭାଗବତରେ ପ୍ରଥମେ ନିର୍ମତ୍ସର ବୋଲି କୁହାଯାଉଛି, ଧର୍ମ ପୂଜିତ ବେଦପତ୍ର ପରମ ନିର୍ମଳ ଶରଣାଂଶତା। ଯେଉଁମାନେ ଭାଗବତକୁ ବହୁମାନେ ବିଶେଷ ଭାବରେ ଆସ୍ୱାଦନ କରିପାରିବେ, ଯେଉଁମାନଙ୍କର ମତ୍ସରତା ନାହିଁ ବା ଈର୍ଷା ନାହିଁ, ପରମ ନିର୍ମତ୍ସର, ଖାଲି ନିର୍ମତ୍ସର ନୁହଁ ପରମ ନିର୍ମତ୍ସର। ଯେଉଁମାନଙ୍କର ଈର୍ଷା ଅଛି ବା ମତ୍ସରତା ଅଛି ସେମାନେ ଏଇ ଭାଗବତ ଯେଉଁ ଧର୍ମ ରହିଛି ବା ଏସବୁ ଭାଗବତ ଅମୃତ ଏସବୁ ଆସ୍ୱାଦନ କରିପାରିବେ ନାହିଁ। ତେଣୁ ଏଇ ଈର୍ଷାଟା ବିଶେଷ ଭାବରେ ଯେଉଁମାନେ ଭକ୍ତ ନୁହନ୍ତି ସେମାନଙ୍କର ଈର୍ଷାଟା ରହିଛି। ଆମର ସେମାନେ ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଯେଉଁମାନେ ଭଗବାନଙ୍କର ଭକ୍ତ, ଯଶ୍ୟାସ୍ତି ଭକ୍ତିର ଭଗବତୀ ଅକିଞ୍ଚନା ସର୍ବୈ ଗୁଣୈ ତତ୍ର ସମାସତେ ସୁରା ହରାଉ ଭକ୍ତସ୍ୟ କୃତ ମହତ୍ଗୁଣା ମନୋରଚନା ସେ ଭାଗବତ। ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନଙ୍କ ପାଖରେ ସବୁ ଭଲ ଗୁଣ ସବୁ ଆସି ପହଞ୍ଚିବ। ଯଶ୍ୟାସ୍ତି ଭକ୍ତି ଭଗବତୀ ଅକିଞ୍ଚନା, ଯେଉଁମାନେ ଭଗବାନ ପ୍ରତି ଭକ୍ତି କରୁଛନ୍ତି ସେମାନଙ୍କ ପାଖରେ ସର୍ବୈ ଗୁଣୈ ତତ୍ର ସମାସତେ ସୁରା ସୁରା କେମିତି ଦେବତାମାନଙ୍କର ଯେତେ ଗୁଣ ଅଛି ସବୁ ଗୁଣ ଆସି ପହଞ୍ଚିବ। ଆମ ବିଶ୍ୱନାଥ ଚତୁର୍ଥ ତାଙ୍କ ଭାଷ କହୁଛନ୍ତି ଦେବତାମାନଙ୍କର ମଧ୍ୟ କିଛି ଦୋଷ ରହିଛି, କିନ୍ତୁ ଆମେ ଦେଖିବା ଇନ୍ଦ୍ର ଦେବତା ତାଙ୍କର ମଧ୍ୟ ଯଦି କିଏ କିଛି ତପସ୍ୟା କଲେ ତାହେଲେ ତାଙ୍କର ଗୋଟେ ଆସିବ କି ମୋର ପୋଷ୍ଟକୁ ନେଇଯିବ, ଏଇ ଗୋଟେ ଇଏ ରହିଛି, ଏଇ ଭୟ ଗୋଟେ ରହିଛି ବା ଏଇ ବିଭିନ୍ନ ପ୍ରକାର ଦୋଷ ରହିଛି ଦେବତାମାନଙ୍କର। କିନ୍ତୁ ଏଠି ଯେଉଁ କୁହାଯାଉଛି ସର୍ବୈ ଗୁଣୈ ତତ୍ର ସମାସତେ ସୁରା, ଦେବତାମାନେ ସବୁ ସମସ୍ତ ଗୁଣ ସହିତ ତାଙ୍କର ପାଖରେ ରହିବେ, କୌଣସି ଦୋଷ ରହିନଥିବ ଦେବତାମାନଙ୍କର, ଏଭଳି ଭାବରେ ବିଶ୍ୱନାଥ ଚତୁର୍ଥ ତାଙ୍କ ଭାଷାରେ କହିଛନ୍ତି। କିନ୍ତୁ ଅନ୍ୟ ପକ୍ଷରେ ଆମେ ଦେଖିବା ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ହରାଉ ଭକ୍ତ ଉତ ମହତ୍ଗୁଣ, ତାଙ୍କର ମହତ୍ଗୁଣ କ'ଣ ବା ଯଦି ବା କିଛି ମହତ୍ଗୁଣ ଅଛି ତାର କିଛି ମଧ୍ୟ ମୂଲ୍ୟ ନାହିଁ। ମନ ରଚନା ସେ ଭାଗବତ ନୁହେଁ, ମନ ରଚନା ସେମାନେ ରହିକରି ଏଇ ଭୌତିକ ଜଗତରେ ସେମାନେ ଏଇ ବହୁତ ଜଗତରେ ହିଁ ଯନ୍ତ୍ର ଉଡ଼ାଣ ଭ୍ରାମାଂସ ଭୂତାନ ଯନ୍ତ୍ର ଉଡ଼ାଣ ଭୌତିକ ଜଗତରେ କେତେବେଳେ ଉଦ୍ଧରକୁ ଯାଉଛନ୍ତି କେତେବେଳେ ନିମ୍ନକୁ ଯାଉଛନ୍ତି, ଏଇଭଳି ଭାବରେ ସେମାନେ ପରିଭ୍ରମଣ କରୁଛନ୍ତି। ତେଣୁ ଆମର ଶ୍ରୀଷ୍ଣଙ୍କୁ ସେମାନେ କୁହନ୍ତି ଯେ ଯେଉଁମାନେ ଭଗବାନଙ୍କର ଭକ୍ତ ନୁହନ୍ତି ତାଙ୍କର ଯଦି ତା କିଛି ଗୁଣ ରହିଛି ସେ ଗୁଣକୁ ସୁର ସହିତ ତୁଳନା କରିଛି ଜୀବ ଭାଗବତ ମଧ୍ୟ ଗୋଟେ ଶ୍ଳୋକ ଅଛନ୍ତି ସେ ବିଷୟରେ ଯେ ଗୋଟେ ସୁରର କିଛି ମୂଲ୍ୟ ନାହିଁ, କିନ୍ତୁ ସେଇ ସୁରର ବାମପଟେ ଯଦି ଏକ ବସିଯିବ ତାହେଲେ ପ୍ରତି ସୁରର ମୂଲ୍ୟ ଦଶ ଗୁଣ ପରିବର୍ତ୍ତିବ। ଏକରେ ଡାଣ ପଟେ ଯଦି ଗୋଟେ ଶୂନ ରହିଛି ଦଶ ହେବ, ଆଉ ଗୋଟେ ଶୂନ ହେଇଗଲେ ଶହେ ହେବ, ଆଉ ଗୋଟେ ଶୂନ ହେଇଗଲେ ହଜାର ହେବ, ଏଇଭଳି ଭାବରେ ଗୋଟେ ଶୂନର ମୂଲ୍ୟ ଦଶ ଗୁଣ ଲେଖା ବଢ଼ିଯାଏ। କିନ୍ତୁ ଏକ ନାହିଁ ମାନେ ଯେତେ ଶୂନ ଥିଲେ ମଧ୍ୟ ସେ ଶୂନର କିଛି ମୂଲ୍ୟ ନାହିଁ। ଆମେ ଦେଖିବା ଦୁର୍ଯ୍ୟୋଧନଙ୍କର, ଦୁର୍ଯ୍ୟୋଧନଙ୍କର ମଧ୍ୟ ବହୁତ ଗୁଣ ସବୁ ଅଛି, ଭଲ ଗୁଣ ସବୁ ରହିଛି, କିନ୍ତୁ ସବୁଠାରୁ ମାନେ ମୁଖ୍ୟ ଦୋଷ ହେଉଛି କ'ଣ ନା ତାଙ୍କର ଭଗବାନଙ୍କର ଭକ୍ତି ନାହିଁ। ଭଗବାନଙ୍କର ସହିତ ସେ ସମ୍ମାନିତ, ତାଙ୍କର ଯେଉଁ କନ୍ୟାଙ୍କୁ ଅନିରୁଦ୍ଧ ବିବାହ କରିଛନ୍ତି ଶାମ୍ବ ତାଙ୍କର କନ୍ୟାଙ୍କୁ ବିବାହ କରିଛନ୍ତି, ତେଣୁ ସେ ମାନେ ସମ୍ବନ୍ଧି ହିସାବରେ ରହିବେ, ସମ୍ବନ୍ଧି ଏଇ ରହିଛନ୍ତି ଭଗବାନଙ୍କ ସହିତ ସେ ସମ୍ବନ୍ଧିତ ହେଲେ ମଧ୍ୟ ଭଗବାନଙ୍କର ତାଙ୍କର ଭକ୍ତି ନାହିଁ। ତେଣୁକରି ଯେତେବେଳେ ଭଗବାନ ଯାଇଛନ୍ତି ଯେତେବେଳେ କୁରୁପାଣ୍ଡବ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେ ଯାଇଛନ୍ତି ସନ୍ଧି ପ୍ରସ୍ତାବ ନେଇକି ଯାଇଛନ୍ତି, ମାତ୍ର ପାଞ୍ଚ କୋଟି ଗ୍ରାମ ଭିକ୍ଷା କରିଛନ୍ତି, କିନ୍ତୁ ଦୁର୍ଯ୍ୟୋଧନ କହୁଛନ୍ତି ନା ବିନା ଯୁଦ୍ଧରେ ମୁଁ ସୂଚକରେ ମେଘିନୀ ମଧ୍ୟ ପ୍ରଦାନ କରିବି। ତେଣୁ ଯଦିଓ ସେ ଭଗବାନଙ୍କ ପାଇଁ କୃଷ୍ଣଙ୍କ ପାଇଁ ସମସ୍ତ ପ୍ରକାର ବହୁତ ପ୍ରକାର ଖାଦ୍ୟ ବ୍ୟବସ୍ଥା କରିଛନ୍ତି, ଭୋଜନ ବ୍ୟବସ୍ଥା କରିଛନ୍ତି, ବହୁତ ରାଜଭୋଗର ବ୍ୟବସ୍ଥା କରିଛନ୍ତି, କିନ୍ତୁ ଭଗବାନ ସେଠାରୁ ନ ଯାଇକରି ସେ ଯାଇକରି ବିଦୁରଙ୍କ ଘରରେ ତାଙ୍କର ବିଦୁରଙ୍କ ସ୍ତ୍ରୀ ତାଙ୍କୁ କଦଳୀ ଚୋପା ପ୍ରଦାନ କରୁଛନ୍ତି, କଦଳୀ ପ୍ରଦାନ ଏବଂ ଭଗବାନଙ୍କର ଆନନ୍ଦ ଗ୍ରହଣ କରୁଛନ୍ତି। ତେଣୁକରି ଭଗବାନ ଭଗବତୀ ମଧ୍ୟରେ କହିଛନ୍ତି ତତ୍ରଂ ପୁଷ୍ପଂ ଫଳଂ ତୋୟଂ ଜମି ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତି ପରୋତମ ଅସ୍ମାମି ପ୍ରୟତାତ୍ମନ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ତରୋସି ଜଦସ୍ନାସି ଯଦୁଭୋସି ଜଦାସି ଯତପସ୍ୟସି ବନ୍ଦେୟ ଗୁରୁ ସୋମଦର୍ପଣ। ଭଗବାନ କହୁଛନ୍ତି ଯେ ପତ୍ରଟି ମଧ୍ୟ ଦେଲେ ମଧ୍ୟ, ପତ୍ରଟି ହଉ ବା ଫଳଟି ହଉ ବା ଫୁଲଟି ହଉ ବା ପାଣିଟି ହଉ, ଯଦି ଭକ୍ତିର ସହିତ ଦିଆହଉଛି ତାକୁ ମୁଁ ଗ୍ରହଣ କରୁଛି, କିନ୍ତୁ ଯେଉଁଠି ଭକ୍ତି ନାହିଁ ଦୁର୍ଯ୍ୟୋଧନ ଏତେ ପ୍ରକାର ବ୍ୟବସ୍ଥା କରିଛନ୍ତି, ବହୁତ ପ୍ରକାର ଖାଦ୍ୟ ରାଜଭୋଗ ସବୁ କରିଛନ୍ତି, ରାଜାଙ୍କର ଯେଉଁ ଛପନ ଭୋଗ ସବୁ ରହିଛି ବହୁତ ପ୍ରକାର ଖାଦ୍ୟ ବ୍ୟବସ୍ଥା କରିଛନ୍ତି, କିନ୍ତୁ ଭଗବାନ ସବୁ ଦିଆହଉନାହିଁ କାରଣ ସେ ଦୁର୍ଯ୍ୟୋଧନଙ୍କର କୌଣସି ଭକ୍ତି ନାହିଁ, ଭଗବାନଙ୍କୁ ଭଗବାନଙ୍କର ଭକ୍ତି ନାହିଁ। ତେଣୁ ଯେହେତୁ ଦୁର୍ଯ୍ୟୋଧନଙ୍କର ଏତେ ସବୁ ସୁବିଧା ରହିଛି, ଆମେ ଦେଖିବା ଏଠି ବିଷ୍ଣୁଦେବ ତାଙ୍କ ସପକ୍ଷରେ ରହିଛନ୍ତି, ଦ୍ରୋଣାଚାର୍ଯ୍ୟ ତାଙ୍କ ସପକ୍ଷରେ ରହିଛନ୍ତି, କୃପାଚାର୍ଯ୍ୟ କର୍ଣ୍ଣ ଏ ସମସ୍ତେ ବହୁତ ଯୋଦ୍ଧା ସବୁ ରହିଛନ୍ତି ଏବଂ ତାଙ୍କର ମଧ୍ୟ ବହୁତ ପ୍ରକାର ବହୁତ ଶକ୍ତି ରହିଛି, ଏତେ ସବୁ ସୁବିଧା ଥାଇକି ମଧ୍ୟ କିନ୍ତୁ ମୁଖ୍ୟ ହେଉଛି ଯେହେତୁ ସେ ଭଗବାନ ପ୍ରତି ଭକ୍ତି ତାଙ୍କର ନାହିଁ, ଏ ସବୁର କିଛି ମୂଲ୍ୟ ନାହିଁ, ସବୁକିଛି ଥାଇକି ମଧ୍ୟ ସେ ସବୁ ନଷ୍ଟ ହେବ। ତେଣୁ ଅନ୍ତିମରେ ସଞ୍ଜୟ ଯେତେବେଳେ ଧୃତରାଷ୍ଟ୍ରଙ୍କୁ ସମସ୍ତ ବିବରଣୀ ପ୍ରଦାନ କରିସାରିଲା ପରେ ଅନ୍ତିମରେ ସେ କହିବେ, ଅନ୍ତିମ ଶ୍ଳୋକ ହେଉଛି ଯତ୍ର ଯୋଗେ ସୁର କୃଷ୍ଣ ଯତ୍ର ପାର୍ଥ ଧନୁର ତତ୍ର ଶ୍ରୀ ବିଜୟଭୂତି ଏଠି ଆମର ଆଚାର୍ଯ୍ୟ ଟିକା କରିଛନ୍ତି ଯେ ସଞ୍ଜୟ ଧୃତରାଷ୍ଟ୍ର କହୁଛନ୍ତି ଯେ ତମେ ନିଶ୍ଚିତ ଭାବରେ ଏଇଟା ଯେ ତମର ପୁତ୍ରମାନେ ସବୁ ମୃତ୍ୟୁବରଣ କରିବେ, ମୃତ୍ୟୁବରଣ କରିବେ ସମସ୍ତେ ନିଧନ ହେବେ ଏବଂ ପାଣ୍ଡବମାନେ ଜୟଯୁକ୍ତ ହେବେ, ତେଣୁ ତମର କର୍ତ୍ତବ୍ୟ ହେଉଛି ତମେ ଯାଇକି ତମ ପୁତ୍ରମାନଙ୍କୁ ଏ ଯୁଦ୍ଧରୁ ଓହରେଇବ, ସେମାନେ ତାଙ୍କର ଶରଣରେ ଯାଇକି ଭଗବାନଙ୍କ ଶରଣରେ ଯାଇକିରି ଏ ଯୁଦ୍ଧରୁ ଓହରି ଯାଆନ୍ତି, ଓହରିଗଲେ ତାଙ୍କ ଜୀବନ ରକ୍ଷା ପାଇପାରିବେ, କିନ୍ତୁ ଧୃତରାଷ୍ଟ୍ରର ମୋହ ଦୂର ହେଇନି। ସଞ୍ଜୟ ଭଗବାନ ଯେଉଁ ପିତା ପ୍ରଦାନ କରିଛନ୍ତି ଆମେ ଦେଖିବା ସେଇର ସମୟ ହେଇଗଲାଣି, ଆମେ ସମୟ କରିବା ଯେ ଭଗବତ ଗୀତାରେ ଯେଉଁ ଜ୍ଞାନ ପ୍ରଦାନ କରାଯାଉଛି ସେ ଜ୍ଞାନ ଶୁଣିକିରି ଅର୍ଜୁନଙ୍କର ମୋହ ଭଙ୍ଗ ହେଇଛି। ଅର୍ଜୁନ ଆସିବୁ ଅନ୍ତିମରେ ଭଗବାନ ପ୍ରଶ୍ନ ପଚାରିବେ ଯେ ତମେ ଏସବୁ ଶୁଣିକିରି କଚି ଦେଇଥ ସୁଖମ ପାପ ଦୟା କେଣ ଚେତସା କଚିତ ଅଜ୍ଞାନ ସମୟ ପ୍ରଣଶ୍ରେଷ୍ଠ ଧନଞ୍ଜୟ ତମେ ଏଇ ଚିତ୍ରରେ ଏକାଗ୍ର ଭାବରେ ଶୁଣିଲ ନା ନାହିଁ ଏବଂ ଶୁଣିକି ତମର ଯେଉଁ ଭ୍ରମ ବା ଯାହା ଅଛନ୍ତି ଦୋଷ ରହିଛି ମୋହ ସବୁ ରହିଛି ସବୁ ଦୂର କଲେ ନାହିଁ ଏବଂ ଅର୍ଜୁନ କାଳରେ ପ୍ରକୃତରେ ମୋହ ସବୁ ମୋହ ଦୂର ହେଇଛି ନଷ୍ଟ ମୋହ ସ୍ମୃତି ଲବ୍ଧା ତୋ ପ୍ରସାଦ ଚିତ୍ତୋସ୍ମିଙ୍କ ସନ୍ଦେହ କରି ସିଏ ବଚନ ମୋର ଏସବୁ ମୋହ ଦୂର ହେଇଛି ଆପଣ ଯାହା କହିବେ ମୁଁ ତାହା କହିବି କିନ୍ତୁ ଧୃତରାଷ୍ଟ୍ରଙ୍କ ମୋହ ଦୂର ହେଇନି ସନ୍ଦେହ ସବୁ କଥା କହିସାରିଲା ପରେ ମଧ୍ୟ ଧୃତରାଷ୍ଟ୍ରଙ୍କ ମୋହ ଦୂର ହେଇନି ଧୃତରାଷ୍ଟ୍ର ମୋହ ଦୂର ହବ ନା ଯେତେବେଳେ ଯୁଦ୍ଧକ୍ଷେତ୍ରରେ ସମସ୍ତ ତାଙ୍କର ସଚ୍ଚାନ ପୁତ୍ରମାନେ ସମସ୍ତେ ନିହତ ହେବେ ତାପରେ ପାଣ୍ଡବମାନେ ସେମାନେ ମାନେ ରାଜ୍ୟ ଶାସନ କରିବେ ଏବଂ ତାଙ୍କ ପାଖରେ ଯେତେବେଳେ ରହୁଥିବେ ସେହି ସମୟରେ ବିଦୁର ଆସିକି ତାଙ୍କୁ ବଚନ କହିବେ ତାଙ୍କୁ ସବୁ ଭାଗବତ ସେସବୁ ପ୍ରସଙ୍ଗ ଆସିବେ ପ୍ରଥମ ସ୍କନ୍ଧରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ବିଦୁର ତାଙ୍କୁ ଯେତେବେଳେ ବହୁତ ପ୍ରକାର ସମାଲୋଚନା କରିବେ ବହୁତ ପ୍ରକାର ଧର୍ମଶିକ୍ଷା ଦେଇକି ତାଙ୍କୁ ସମାଲୋଚନା କରିବେ ଯେ ତମେ ତମର ଯେଉଁମାନେ ତମ ପୁତ୍ରଙ୍କୁ ହତ୍ୟା କରିଛନ୍ତି ତମେ ତାଙ୍କ ପାଖରେ ରହିକିରି କୁକୁର ଭଳି ଚଳୁଛ ଏଇଭଳି ଭାବରେ ଯେତେବେଳେ ବହୁତ ନିଷ୍ଠୁର ବାକ୍ୟ କହିବେ ସେତେବେଳେ ତାପରେ ଧୃତରାଷ୍ଟ୍ରଙ୍କ ମୋହ ଦୂର ଏବଂ ସେ ଯେଉଁ ତାଙ୍କର ରାଜବାସ ଛାଡ଼ିକି ତ୍ୟାଗ କରିକି ସେ ଜଙ୍ଗଲକୁ ଯାଇକିରି ଭଗବାନଙ୍କର ଯୋଗ ଅଷ୍ଟାଙ୍ଗ ଯୋଗ ଆଚରଣ କରିକି ସେ ଏଭଳି ଯାଉ ମୁକ୍ତି ଏବଂ ସେଭଳି ଭାବରେ ଆମେ ଦେଖିବା ଯୁଧିଷ୍ଠିର ମହାରାଜଙ୍କର ମଧ୍ୟ ମୋହ ଦୂର ହୋଇପାରୁ ଯେତେବେଳେ ମାନେ ଯୁଦ୍ଧ ସରିଲା ସେତେବେଳେ ଯୁଧିଷ୍ଠିର ମହାରାଜଙ୍କର ମୋହ ଆରମ୍ଭ ହୋଇଛି ଏବଂ ଭଗବାନ ଯେତେ ଉପଦେଶ ପ୍ରଦାନ କଲେ ମଧ୍ୟ ଯୁଧିଷ୍ଠିର ମହାରାଜଙ୍କର ମୋହ ଦୂର ହୋଇଛି। ତେଣୁ ତାପରେ ଅନ୍ତିମରେ ଭଗବାନ ତାଙ୍କୁ ନେଇକିରି ଭୀଷ୍ମଦେବ ପାଖକୁ ଯିବେ ଭୀଷ୍ମଦେବଙ୍କର ଯେତେବେଳେ ସେ ଧର୍ମ ବିଷୟରେ ଶ୍ରବଣ କରିବେ ସେତେବେଳେ ତାଙ୍କର ମୋହ ଦୂର ହେବ। ଅବଶ୍ୟ ସେ ଭଗବାନଙ୍କର ବ୍ୟବସ୍ଥା ଦ୍ୱାରା ସେଟା ହେଉଛି କିନ୍ତୁ ଆମର କହିବାର ଯଦି ଆମେ ଏଇ ଯେଉଁ ଭଗବତ ଗୀତା ଜ୍ଞାନକୁ ଉପଯୁକ୍ତ ପରମ୍ପରାରେ ବିଶେଷ ପରମ୍ପରାରେ ଶ୍ରବଣ କରିବା ତାହେଲେ ଆମର ଯଦି ମୋହ ଦୂର ହେଲା ଆମେ ମୋହ କେମିତି ଦୂର ହେବା ଭାବିବା ନା ଯଦି ଭଗବାନ ଏହା କହିଛନ୍ତି ଗୁରୁଦେବ ଯାହା କହିଛନ୍ତି ସେଇ କଥା ଯଦି ଆମେ କରିବା ପାଇଁ ଆମେ ଇଚ୍ଛା ପ୍ରକାଶ କରିବା ତାହେଲେ ଆମେ ବୁଝିବା ଯେ ପ୍ରକୃତରେ ଆମର ମୋହ ଦୂର ହେଇଛି ବା ଭଗବାନ ପ୍ରତି କୌଣସି ସନ୍ଦେହ ଆଉ ନଥିବ କୌଣସି ସନ୍ଦେହ ଭଗବାନ ଯାହା କହିଛନ୍ତି ସର୍ବମେତ ମୃତଙ୍କ ମାନେ ଜନ୍ମ ବଂଶିକି ଅର୍ଜୁନ କହିବ ଗୀତା ଦଶମ ଅଧ୍ୟାୟ ଆପଣ ମୋତେ ଯାହା କହିଲେ ସବୁକିଛି ମୁଁ ସତ୍ୟ ବୋଲି ଗ୍ରହଣ କରୁଛି। ଅବଶ୍ୟ ଭଗବଦ୍ଗୀତା ଦଶମ ଅଧ୍ୟାୟରେ ଅର୍ଜୁନ କହିଛନ୍ତି ଯେ ଆପଣଙ୍କର ଦ୍ୱାରା ଏକାଶ ଅଧ୍ୟାୟରେ କହିବେ ଯେ ମୋର ଆପଣଙ୍କ ଦ୍ୱାରା ଆପଣଙ୍କଠାରୁ ସମସ୍ତେ କିଛି ଜ୍ଞାନ ପ୍ରାପ୍ତ ହୋଇସାରିଲା ପରେ ମୋହୟମ ବିଗତ ମନ ମୋର ମୋହ ଦୂର ହୋଇଯାଇଛି ଏକାଶ ଅଧ୍ୟାୟରେ କହିଛନ୍ତି କିନ୍ତୁ ପୁଣି ସେ ବିଶ୍ୱରୂପ ଦର୍ଶନ କରିଛନ୍ତି ତାପରେ ଅନ୍ୟାନ୍ୟ ସବୁ ଭକ୍ତି ଯୋଗ ଇତ୍ୟାଦି ଏସବୁ ସରିଲା ପରେ ଅନ୍ତିମରେ ପୁଣି ଭଗବାନ ଯେତେବେଳେ ପଚାରିବେ ସେତେବେଳେ ସେ କହିବେ ହଁ ମୋର ମୋହ ଦୂର ହୋଇଛି। ତେଣୁ ଆମେ ଯଦି ଏଇ ଭଗବତ ଗୀତା ଶ୍ରବଣ କରିକିରି ଯଦି ଭଗବାନ ଯାହା ସବୁ ଜ୍ଞାନ ଉପଦେଶ ପ୍ରଦାନ କରିଛନ୍ତି ସେଇଟାକୁ ଯଦି ଆମେ ଗ୍ରହଣ କରିବା ତାହେଲେ ଆମେ ବୁଝିବା ଯେ ପ୍ରକୃତରେ ଆମର ମୋହ ଦୂର ହୋଇଛି। କିନ୍ତୁ ଭଗବତ ଗୀତା ଯେତେ ଶ୍ରବଣ କରିକିରି ମଧ୍ୟ ଭଗବତ ଗୀତାର ଜ୍ଞାନକୁ ଯଦି ଆମେ ଖାଲି ଏକାନେ ପୁରୀ ସେକାନେ ବାହାର କରିଦେବା ତାହେଲେ ଆମେ ସେ ଭଗବତ ଗୀତା ପ୍ରକୃତରେ ଆମେ ଭଗବତ ଗୀତାର ପ୍ରକୃତ ଅର୍ଥ ଆମେ ପ୍ରାପ୍ତ ହୋଇପାରିବା। ଜୟ ଶ୍ରୀ ଭଗବତ ଗୀତା କି ଜୟ ଶ୍ରୀ ଗୋପା ମହାରାଜ କି ଜୟ ଶ୍ରୀ ଦେବ କି ଅନନ୍ତ କୋଟି ବୈଷ୍ଣବ ଦେବୀ ଜୟ।